ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାଇଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାଇଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାଇଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାଇଁ ଯେବେ। ପୁତଳ ତରଙ୍ଗ ସାଗର ବକ୍ଷର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁଁ ନୁହେଁ ନାଉରି, କି କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାଇଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି।
প্রিয় শ্রোতা বন্ধু, আজির এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আপনার সহযোগ তথা মতামত ও হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আভু যীশু নিশ্চিত ভাবে আপনার সমস্যা সমাধান করবে, মাত্র আপনার তাহলে নিকটে বিশ্বাসের স্থির রুহত। ଆସନ୍ତୁ ତେବେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା, ଉଦ୍ଧାରକର୍ତ୍ତା, ନିତ୍ୟଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଆଉ ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି ସ୍ଥାନରେ ପ୍ରଭୁ ତୁମର ବାକ୍ୟ ଶୁଣିବା ନିମନ୍ତେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ପ୍ରଭୁ, ତୁମର ସୁସ୍ଥକାରୀ ବାହୁରେ ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ, ତୁମେ ସେମାନଙ୍କ ଜୀବନ ଦ୍ୱାରା ଗୌରବାନ୍ୱିତ ହୁଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ପୁସ୍ତକର ପ୍ରଥମ ପର୍ବର 6 ପଦରୁ ଆରମ୍ଭ କରି 33 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ହିତୋପଦେଶ ପ୍ରଥମ ପର୍ବର ପାଞ୍ଚ ପଦରେ ଏକ ଆହ୍ୱାନର ବିଷୟ ନେଇ ଆଲୋଚନା କରିଥିଲୁ, ଯାହାକି ରାଜା ସଲୋମନ କହନ୍ତି ଯେ ଆପଣ ଯଦି ଜ୍ଞାନବାନ ତାହେଲେ ଆପଣ ଏହି ପୁସ୍ତକରେ କୁହାଯାଇଥିବା ବାକ୍ୟ ପ୍ରତି ଆପଣଙ୍କର କର୍ଣ୍ଣ ଡେରିବେ। ଏହି ପୁସ୍ତକରେ ଈଶ୍ୱରଙ୍କ ଆତ୍ମାଙ୍କର ଅନେକ ପସନ୍ଦଯୋଗ୍ୟ ବିଷୟ ସବୁ ରହିଅଛି, ଯାହାକି ସେ କହିବାକୁ ଯାଉଅଛନ୍ତି। ସେହିସବୁ ମହାନ ସତ୍ୟ, ଯାହାକି କ୍ଷୁଦ୍ର ବାକ୍ୟରେ ପ୍ରକାଶ କରାଯାଇଅଛି। ତେବେ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ, ହିତୋପଦେଶ ପ୍ରଥମ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ପୁଣି ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୁଢ଼ ବଚନ ବୁଝିପାରିବ, ଆଉ ଏକ ନୀତି କଥା ଏହି ଏକ ପ୍ରକାରର ଚିନ୍ତାଧାରାକୁ ବହନ କରେ। ହିତୋପଦେଶ ପଚିଶ ପର୍ବର ଦୁଇ ପଦରେ ଲେଖା ଅଛି, ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ, ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ, ମୁଁ ତାହା ଭଲ ପାଏ। ଈଶ୍ୱର ସୁସମାଚାର ସମ୍ବାଦକୁ ସ୍ପଷ୍ଟ ଭାବେ ପ୍ରଚାର କରିବା ନିମନ୍ତେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଅନେକ ସତ୍ୟ ନିହିତ ଅଛି, ଯାହାକି ସେହି ହୀରା ସଦୃଶ। ଈଶ୍ୱର ଭୂମି ଉପରେ ସେହି ହୀରାଗୁଡ଼ିକୁ ବିଛେଇ କରି ପକାଇ ନାହାନ୍ତି। ରତ୍ନ ସବୁ ଆଉ ଯାହାକି ମୂଲ୍ୟବାନ ବିଷୟ, ସେହିସବୁ ମନୁଷ୍ୟ ନିମନ୍ତେ ଲୁକାୟିତ ଅବସ୍ଥାରେ ଅଛି, ଯେପରି ମନୁଷ୍ୟ ତାହା ଖୋଜି ବାହାର କରିବ। ସୁବର୍ଣ୍ଣ, ହୀରା ଓ ଅନ୍ୟାନ୍ୟ ବହୁମୂଲ୍ୟ ବିଷୟ ସବୁ ବାହାରିବାକୁ ଅଛି, ତୈଳ ବି ବାହାରିବାକୁ ଅଛି। ସେହି ପ୍ରକାରେ ଈଶ୍ୱର ଏହା କରନ୍ତି, କାରଣ ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ। ଈଶ୍ୱରଙ୍କ ବାକ୍ୟ ସମସ୍ତ ଅଧ୍ୟୟନର ବିଷୟକୁ ଧାରଣ କରେ, ଯାହାକି ଆପଣ ସମ୍ଭବତଃ ସେହିସବୁ ଅଧ୍ୟୟନ କରି ଜାଣିପାରିବେ। ପ୍ରଭୁ ଯୀଶୁ କହିଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ ଓ ତହିଁରେ ଅନନ୍ତ ଜୀବନ ଅଛି ବୋଲି ତୁମେମାନେ ଭାବୁଅଛ। ସେ କହିଲେ, ନାହିଁ, ଆପଣଙ୍କୁ ଧର୍ମଶାସ୍ତ୍ର ଅନୁସନ୍ଧାନ କରିବାକୁ ହେବ ନାହିଁ ବୋଲି। ସେ କହିଲେ, ଧର୍ମଶାସ୍ତ୍ର ଅନୁସନ୍ଧାନ କର, ତୁମ୍ଭେ କେବଳ ଭାବୁଅଛ ଯେ ତୁମ୍ଭେ ଅନନ୍ତ ଜୀବନ ଦେଖିପାରିଅଛ, କାରଣ ତୁମ୍ଭେ ପ୍ରକୃତରେ ସେହିସବୁ ଅନୁସନ୍ଧାନ କରି ନାହଁ। ତୁମ୍ଭେ ବାଇବଲ ଅଧ୍ୟୟନ କରି ଆସୁଅଛ, ମାତ୍ର ସେଠାରେ ଯେଉଁ ପ୍ରକୃତ ସମ୍ବାଦ ରହିଅଛି ତାହା ତୁମ୍ଭେମାନେ ଦେଖିପାରିନାହଁ। ସେଠାରେ ଯେଉଁ ପ୍ରକୃତ ଧନ ରହିଅଛି ତାହା ହେଉଛି ଖ୍ରୀଷ୍ଟ। ଯୌହନ ପାଞ୍ଚ ପର୍ବର ଅଣଚାଳିଶ ପଦରେ ଲେଖା ଅଛି, ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ପ୍ରିୟ ବନ୍ଧୁ, ଆପଣ ଯଦି ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିପାରି ନାହାନ୍ତି, ତାହେଲେ ଆପଣ ଏପର୍ଯ୍ୟନ୍ତ ଏହାକୁ ଭଲଭାବେ ଖୋଳିପାରିନାହାନ୍ତି କି ସେହି ହୀରାକୁ ବାହାର କରିପାରିନାହାନ୍ତି। ତେବେ ଏଠାରେ ଲେଖା ଅଛି, ପୁଣି ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୁଢ଼ ବଚନ ବୁଝିପାରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱର ଏଠାରେ ତାହାଙ୍କର ପୁସ୍ତକରେ ଏହି ସମସ୍ତ ମହାନ ସତ୍ୟ ରଖିଅଛନ୍ତି। ମାତ୍ର ଦୁଃଖର ବିଷୟ ହେଉଛି, ବର୍ତ୍ତମାନ ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଜ୍ଞତା। କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ଭଲଭାବେ ମନୋଯୋଗର ସହିତ ଓ ଧ୍ୟାନର ସହିତ ଅଧ୍ୟୟନ କରିବା ଉଚିତ, ତାହେଲେ ଆମ୍ଭେମାନେ ତହିଁରେ ନିହିତ ଥିବା ନିଗୁଢ଼ ବିଷୟ ସବୁକୁ ବୁଝିପାରିବା। ଭାବନ୍ତୁ ନାହିଁ, ଆପଣ ଥରେ ଅଧ୍ୟୟନ କରିଦେଲେ ସମସ୍ତ ବିଷୟ ବୁଝିପାରିବେ ବୋଲି। ଆପଣ ଏହାକୁ ଯେତେ ଥର ଅଧ୍ୟୟନ କରିବେ, ସେତେ ଅଧିକ ଆପଣ ଏହାର ଗଭୀରତା ମଧ୍ୟକୁ ଯିବା ନିମନ୍ତେ ସମର୍ଥ ହୋଇପାରିବେ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ନ କଲେ ଆପଣ କେବେ ହେଲେ ଈଶ୍ୱରଙ୍କ ଅଭିମତକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ କି ସେହି ବହୁମୂଲ୍ୟ ବିଷୟକୁ ପାଇପାରିବେ ନାହିଁ। ଆଜି ଆମମାନଙ୍କ ପ୍ରତି ହିତୋପଦେଶ ପୁସ୍ତକର ଆହ୍ୱାନ ହେଉଛି, ଏହାକୁ ଖୋଳି ଏହା ଭିତରକୁ ପ୍ରବେଶ କର। ଈଶ୍ୱରଙ୍କ ବାକ୍ୟକୁ ଗଭୀର ଭାବେ ଅଧ୍ୟୟନ କରିବା ନିମନ୍ତେ ଏହା ହେଉଛି ଆମମାନଙ୍କ ପ୍ରତି ଏକ ଆହ୍ୱାନ। ଦ୍ୱିତୀୟ ତିମୋଥି ଦୁଇ ପର୍ବର ପନ୍ଦର ପଦରେ ଲେଖା ଅଛି, ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି ଯେଉଁ କାର୍ଯ୍ୟକାରୀର ଲଜ୍ଜାବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା ସିଦ୍ଧ ଦେଖାଇବାକୁ ଯତ୍ନ କର। ତେବେ ବର୍ତ୍ତମାନ ଏହି ପୁସ୍ତକର ଚାବିକାଠି ପ୍ରତି ଟିକେ ଦୃଷ୍ଟି ଦେବା। ପ୍ରଥମ ପର୍ବର ସାତ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି। ଏହା ହିଁ ହେଉଛି ଜ୍ଞାନୀ ଓ ମୂର୍ଖ ମଧ୍ୟରେ ଭିନ୍ନତା। ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ଗ୍ରହଣ କରନ୍ତି ନାହିଁ, ସେମାନେ ଏଥିରୁ କିଛି ଶିକ୍ଷା କରିପାରନ୍ତି ନାହିଁ, ସେମାନଙ୍କ ନିମନ୍ତେ ଏହି ସମସ୍ତ ମୂଲ୍ୟହୀନ। ତେବେ ଏହି ପୁସ୍ତକଟି ଆପଣଙ୍କୁ ଓ ମୋତେ ଆଜି ଆମର ଜୀବନରେ ମୂର୍ଖତାର ସ୍ଥିତିରୁ ବାହାର କରି ଆଣିବା ନିମନ୍ତେ ଚେଷ୍ଟା କରେ। ମୁଁ ଭାବେ ଏହା ଆମମାନଙ୍କ ନିମନ୍ତେ ବିଶେଷ ସହାୟକ ହେବ। ଏହି ପୁସ୍ତକଟି ମୂର୍ଖତା ବିଷୟ ନେଇ ଆମମାନଙ୍କୁ ଅନେକ କିଛି ବିଷୟ ଶିକ୍ଷା ଦେବା ପାଇଁ ଯାଉଅଛି, ଯାହାକି ଆମେ ଅଧ୍ୟୟନ କରିବା ସମୟରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ, ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରଭୂଷଣ ଓ ଗଳଦେଶର ହାର ସ୍ୱରୂପ ହେବ। ଏହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ପାରିବାରିକ ସମ୍ପର୍କ। ପିତାମାତା ନିଜର ପୁତ୍ରକନ୍ୟାମାନଙ୍କୁ ପ୍ରଭୁରେ ବଢ଼ାଇବା ଆବଶ୍ୟକ ଓ ପୁତ୍ରକନ୍ୟାମାନେ ମଧ୍ୟ ନିଜର ପିତାମାତାଙ୍କ ଆଜ୍ଞାବହ ହେବା ଆବଶ୍ୟକ। ଆଜି ଅନେକ ଅଛନ୍ତି ଯେଉଁମାନେ ଆଜିର ଏହି ଅଧ୍ୟୟନରେ ଅଂଶଗ୍ରହଣ କରୁଅଛନ୍ତି, ସେମାନେ ଏପରି ଏକ ପରିବାର ମଧ୍ୟରୁ ଆସିଅଛନ୍ତି ଯେଉଁ ପରିବାରର ପିତାମାତା ଈଶ୍ୱର ପରାୟଣ ଅଟନ୍ତି ଓ ସେମାନେ ଈଶ୍ୱରଙ୍କୁ ଭୟ କରନ୍ତି। ତେଣୁକରି ସେମାନେ ସେମାନଙ୍କର ପିତାମାତାଙ୍କ ଦ୍ୱାରା ଶିକ୍ଷିତ ହୋଇଅଛନ୍ତି, ଆଉ ସେମାନେ ସେମାନଙ୍କର ଗୃହରେ ଯେଉଁ ଶିକ୍ଷା ସମସ୍ତ ପ୍ରାପ୍ତ ହୋଇଅଛନ୍ତି, ତହିଁରୁ ସେମାନେ କେବେ ହେଲେ ବିମୁଖ ହେବେ ନାହିଁ। କିନ୍ତୁ ଅପରପକ୍ଷରେ ଈଶ୍ୱର ସେହି ପିତାମାତାଙ୍କ ପ୍ରତି ଦୟା କରନ୍ତୁ ଯେଉଁମାନେ ସେମାନଙ୍କର ସନ୍ତାନମାନଙ୍କୁ ଈଶ୍ୱରଙ୍କ ବିଷୟ ନେଇ ଉଚିତ ଶିକ୍ଷାମାନ ପ୍ରଦାନ କରନ୍ତି ନାହିଁ କି ସେମାନଙ୍କୁ ପ୍ରଭୁରେ ବଢ଼ାନ୍ତି ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ପିତାମାତା ହୋଇଅଛନ୍ତି, ତାହେଲେ ନିଜର ସନ୍ତାନମାନଙ୍କୁ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷିତ କରାନ୍ତୁ, ମାତ୍ର ସେମାନଙ୍କ ବାଧାର କାରଣ ହୁଅନ୍ତୁ ନାହିଁ। ଓ ଆପଣ ଯଦି ଆଜି ସନ୍ତାନ ହିସାବରେ ଅଛନ୍ତି, ତାହେଲେ ପିତାମାତାଙ୍କର ଆଜ୍ଞାବହ ହୁଅନ୍ତୁ। ବର୍ତ୍ତମାନ ଗୃହର ବାହାରେ ଘଟୁଥିବା ପ୍ରଲୋଭନ ପ୍ରତି ଟିକେ ଦୃଷ୍ଟି ଦେବା। ପ୍ରଥମ ପର୍ବର 10 ପଦରେ ଲେଖା ଅଛି, ହେ ମୋର ପୁତ୍ର, ପାପୀଗଣ ତୁମକୁ ଫୁସୁଲାଇଲେ ତୁମେ ସମ୍ମତ ହୁଅ ନାହିଁ। ବର୍ତ୍ତମାନ ଆମେ ଗୃହର ବାହାରକୁ ଚାଲିଯିବା। ଯେତେବେଳେ ଜଣେ ଯୁବକ ଗୃହର ବାହାରକୁ ଚାଲିଯାଏ, ସେତେବେଳେ ସେ ପ୍ରଥମେ କାହାକୁ ସାକ୍ଷାତ କରେ? ସାଧାରଣତଃ ସେ ମନ୍ଦ ସାଙ୍ଗସାଥିକୁ ଦେଖେ, କାରଣ ଏହି ଜଗତ ପାପରେ ପରିପୂର୍ଣ୍ଣ, ଆଉ ସେମାନେ ତାହାକୁ ସେମାନଙ୍କ ସହିତ ତହିଁରେ ସଂଯୁକ୍ତ ହେବା ନିମନ୍ତେ ପ୍ରବର୍ତ୍ତାନ୍ତି। ମାତ୍ର ସେତେବେଳେ ସେ ସେମାନଙ୍କ କଥାରେ ସମ୍ମତ ହେବା ଉଚିତ ନୁହେଁ। ତେବେ ଏହି ବିଷୟ କ'ଣ ଯୋସେଫଙ୍କୁ ପ୍ରକାଶ କରେ ନାହିଁ କି? ଯେତେବେଳେ ସେ କ୍ରୀତଦାସ ରୂପେ ମିଶ୍ରକୁ ଅଣାଯାଇ ପୋଟିଫରର ସ୍ତ୍ରୀ ଦ୍ୱାରା ପ୍ରରୋଚିତ ହୋଇଥିଲେ, ମାତ୍ର ସେ ତା'ର ମାୟାଜାଲରେ ପଡ଼ିଲେ ନାହିଁ। ଏହାପରେ ପ୍ରଥମ ପର୍ବର 11 ପଦରୁ 14 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେମାନେ ଯେବେ କହନ୍ତି ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ, ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋ ଭାବେ ଗ୍ରାସ କରୁ, ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା, ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ, ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ। ଏହା ହିଁ ହେଉଛି ପାପୀ ତଥା ଦୁଷ୍ଟ ଓ ଅଧାର୍ମିକମାନଙ୍କର ଯୋଜନା ତଥା ଚକ୍ରାନ୍ତ। ସେ ଜଣକୁ ବିନାଶ କରେ, ଅନ୍ୟ ଜଣକୁ କ୍ଲେଶଭୋଗ କରାଏ, ଯେପରି ସେ ନିଜେ ସମ୍ଭ୍ରମଶାଳୀ ହେବାକୁ ପାରେ। ବର୍ତ୍ତମାନ ତାହା ହିଁ ଘଟୁଅଛି ଓ ଏହି ପ୍ରକାର ପରୀକ୍ଷାରେ ପଡ଼ିଯିବା ଅତି ସହଜ। ତେଣୁକରି ଯୁବକ ଓ ଯୁବତୀମାନେ ଏହି ସମସ୍ତ ଉପଦେଶ ପ୍ରାପ୍ତ ହୁଅନ୍ତି ଯେତେବେଳେ ସେମାନେ ଗୃହ ମଧ୍ୟରୁ ବାହାରକୁ ଯାଆନ୍ତି। 14 ପଦରେ ଲେଖା ଅଛି, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ, ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ। ଏହା ହିଁ ହେଉଛି ବର୍ତ୍ତମାନର ଦାର୍ଶନିକ ଚିନ୍ତାଧାରା। ଆସୁ ଆମେ ସମସ୍ତେ ଏକ ପରାମର୍ଶ ହୋଇ କାର୍ଯ୍ୟ କରୁ, ଆଉ ସମସ୍ତେ ଏକ ଏକ ଅଂଶ ପ୍ରାପ୍ତ ହେଉ। ସାଧାରଣତଃ ଯେଉଁମାନେ ଏହିପରି ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି, ସେମାନେ ନିଜେ କିଛି କରନ୍ତି ନାହିଁ, ମାତ୍ର ସେମାନେ ଅନ୍ୟର ପରିଶ୍ରମର ଫଳରେ ଅଂଶୀ ହେବାକୁ ଚାହାନ୍ତି, କିନ୍ତୁ ସେମାନେ ନିଜେ କିଛି ଦିଅନ୍ତି ନାହିଁ। ତାହା ହେଉଛି ଭ୍ରାନ୍ତ ଦାର୍ଶନିକ ଚିନ୍ତାଧାରା, ମାତ୍ର ତାହା ହେଉଛି ଏକ ଚିନ୍ତାଧାରା ଯାହାକି ଆଜିର ଯୁବ ସମାଜ ମଧ୍ୟରେ ଅତି ସାଧାରଣ ବିଷୟ ହୋଇଅଛି। ଏହା ହିଁ ହେଉଛି ବର୍ତ୍ତମାନର ଲୋକମାନଙ୍କର ଚିନ୍ତାଧାରା। ସେମାନେ ସମସ୍ତ ପ୍ରକାରର କୁଟିଳ ଧାରା ପ୍ରୟୋଗ କରି କଳେବେଳେ କୌଶଳେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି। ଖରାପ କାର୍ଯ୍ୟ କରୁଥିବା ଏକ ଦଳ ସହିତ ଜଣେ ଯୁବକ ସାମିଲ ହୋଇଯିବା ଅତି ସହଜ ବିଷୟ। ଆହୁରି ମଧ୍ୟ ଯେଉଁ ଲୋକମାନେ ଠିକ୍ ରୂପେ କାର୍ଯ୍ୟ କରନ୍ତି ନାହିଁ, ମାତ୍ର କାର୍ଯ୍ୟରେ ଠକାମି କରନ୍ତି, ଏପରି ଏକ ଦଳର ଲୋକେ ଅତି ସହଜରେ ଅନ୍ୟ ଜଣେ ବ୍ୟକ୍ତିକୁ ସେମାନଙ୍କ ଦଳରେ ସାମିଲ କରାଇ ଦିଅନ୍ତି। ସେମାନେ ଯେପରି ଦରମା ପାଆନ୍ତି ତଦନୁଯାୟୀ କାର୍ଯ୍ୟ ବା ପରିଶ୍ରମ କରନ୍ତି ନାହିଁ। ଆଉ ଏହିପରି ବିଷୟ ସହିତ ସହଯୋଗ କରିବା ଅତି ସହଜ ବିଷୟ, କାରଣ ଏହା ହିଁ ହେଉଛି ମଣିଷର ଦୁର୍ବଳତା। ପ୍ରଥମ ପର୍ବର 15 ପଦରେ ଏହିପରି ଲେଖା ଅଛି, ହେ ମୋହର ପୁତ୍ର, ତୁମେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ। ଏହା ହିଁ ହେଉଛି ଏକ ପ୍ରକାର ପୃଥକୀକୃତ ଜୀବନ, ଯାହାକି ଈଶ୍ୱରଙ୍କ ସନ୍ତାନମାନେ ଜୀବନଯାପନ କରିବା ଉଚିତ। ଏହା ହିଁ ହେଉଛି ଈଶ୍ୱରଙ୍କର ଅଭିମତ। ସଲମନ କହନ୍ତି, ତୁମ୍ଭେ ସେହି କୁଟିଳ ଲୋକମାନଙ୍କଠାରୁ ଦୂରେଇ ରୁହ ଯେଉଁମାନଙ୍କ ସହିତରେ ତୁମେ ଅଛ, କାରଣ 16 ପଦରୁ 18 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼ଇ ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁଯାଏ, କୌଣସି ପକ୍ଷୀର ଆଖି ଆଗରେ ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ, ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି ଓ ଆପଣାମାନଙ୍କ ପ୍ରାଣକୁ ଧରିବା ପାଇଁ ଗୁପ୍ତରେ ଲୁଚି ରହନ୍ତି। ଦେଖନ୍ତୁ, ସେମାନେ ଏହି ପ୍ରକାର ଭାବେ କାର୍ଯ୍ୟ କରନ୍ତି। ଆପଣ ଯେତେବେଳେ ସେହି ପ୍ରକାର ବିଷୟ ସହିତ ନିଜକୁ ସାମିଲ କରିଦିଅନ୍ତି, ଏହା ଧୀରେ ଧୀରେ ଆପଣଙ୍କୁ ଆପଣଙ୍କର ନିଜର ବିନାଶ ଆଡ଼କୁ କଢ଼ାଇ ନେବ। ଆପଣ ନିଜେ ନିଜର ଜାଲରେ ଧରାଯିବେ। ଏହାପରେ 19 ପଦରେ ଲେଖା ଅଛି, ସମସ୍ତ ଧନଲୋଭୀର ଗତି ଏହି, ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରାଏ। ଏହା ହିଁ ହେଉଛି ଧନଲୋଭୀର ଦଶା। ଆଜି ଆମମାନେ ଏ ପ୍ରକାର ସମୟରେ ବସବାସ କରୁଅଛୁ, ଯେଉଁ ସମୟରେ ଲୋକମାନେ କେବଳ ଧନ ପଛରେ ଦୌଡ଼ନ୍ତି। ସେମାନେ ଧନୀ ହେବା ନିମନ୍ତେ ଆପ୍ରାଣ ଚେଷ୍ଟା କରନ୍ତି। ସେମାନଙ୍କ ଦୃଷ୍ଟିରେ ଧନ ହିଁ ସବୁକିଛି, ଆଉ ସେମାନେ କଳେ ବଳେ କୌଶଳେ କୌଣସି ଉପାୟରେ ଧନକୁ ଅର୍ଜନ କରିବା ପାଇଁ ଚେଷ୍ଟା କରନ୍ତି। ଏହା କ'ଣ ସତ ନୁହେଁ କି? ତାହେଲେ ଆଜି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଏଥିପ୍ରତି ସତର୍କ ରହିବା ନିମନ୍ତେ ଚେତନା ଦିଏ। ମାତ୍ର ଯେଉଁମାନେ ଧନଲୋଭରେ ଆସକ୍ତ ହୁଅନ୍ତି, ସେମାନେ ଏହି ସମସ୍ତ ପରୀକ୍ଷା ଓ ଫାନ୍ଦରେ ପଡ଼ନ୍ତି। ଲୋଭ ହେଉଛି ମହାପାପ, ତାହା ହିଁ ହିତୋପଦେଶ ଏଠାରେ ପ୍ରକାଶ କରେ ଓ ଧନଲୋଭୀମାନଙ୍କୁ ଦୋଷାରୋପ କରେ। ଆସନ୍ତୁ ଏହାପରେ ଜ୍ଞାନର ବିଦ୍ୟାଳୟ ମଧ୍ୟକୁ ଆମନ୍ତ୍ରଣ କରିବା ସମ୍ପର୍କରେ କିଛି ଆଲୋଚନା କରିବା। ପ୍ରଥମ ପର୍ବର 20 ପଦରେ ଏହିପରି ଲେଖା ଅଛି, ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକଇ ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ। ଜ୍ଞାନ ଯୁବକ ଯୁବତୀମାନଙ୍କୁ ସେହି ବିଦ୍ୟାଳୟକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଏ, ଯେପରି ସେମାନେ କିଛି ଶିକ୍ଷା କରିବାକୁ ପାରନ୍ତି। ଏହାପରେ 21-22 ପଦରେ ଲେଖା ଅଛି, ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ନଗର ମଧ୍ୟରେ ଆପଣା ବାକ୍ୟ ଉଚ୍ଚାରଣ କରି କହି, ହେ ନିର୍ବୋଧ ଲୋକମାନେ, କେତେକାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦକମାନେ, ଆଉ କେତେକାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? ନିର୍ବୋଧତା ହେଉଛି ମୂର୍ଖତା। ଆଜି ଅନେକ ଯୁବା ଯୁବତୀ ଏହିପରି ନିର୍ବୋଧତାରେ ଆଚରଣ କରି ମୂର୍ଖ ହୋଇଯାଇଛନ୍ତି। ସେମାନେ ନିଜର ହିତାହିତ ଜ୍ଞାନ ହରାଇ ବସିଛନ୍ତି, ମାତ୍ର ସେମାନେ ଜ୍ଞାନର କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏହି ଜଗତର ଜାଗତିକତା, ଏହି ଜଗତର ଆକର୍ଷଣୀ, ଏହି ଜଗତର ମାୟା ସେମାନଙ୍କୁ ଅନ୍ଧ କରିଦେଇଛି। ସେମାନେ ସବୁକିଛି ଜାଣିଲେ ମଧ୍ୟ ସେମାନେ ନ ଜାଣିଲା ପରି କାର୍ଯ୍ୟ କରନ୍ତି, ଆଉ ଏହା କ'ଣ ମୂର୍ଖତାର ବିଷୟ ନୁହେଁ କି? ଆଜି ଆମେ ଯେଉଁ ସମସ୍ତ ଅଧର୍ମ କରିବା ପାଇଁ ଯାଉଅଛୁ ବା ପାପ କରିବା ପାଇଁ ଯାଉଅଛୁ, ତାହା ଯଦି ଆମମାନଙ୍କର ବିବେକ ଆମମାନଙ୍କୁ ବାଧା ଦିଏ, ଆମେ ନିଜେ ତାହା ଅନୁଭବ କରୁ, ତାହେଲେ ଆମେ ତାହା ଜାଣିକି ଯଦି ତାହା କରୁ, ତାହେଲେ ଆମମାନଙ୍କର ମୂର୍ଖ ନୁହଁ? ଆଉ ତାହା ହିଁ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ବାସ୍ତବରେ କେତେ ଚମତ୍କାର ବିଷୟ ଏଠାରେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିକଟରେ ପ୍ରକାଶ କରାଯାଏ। ଜଣେ 20 ବର୍ଷର ଯୁବକ ମୋତେ କହିଲେ ଯେ ସେ 3 ବର୍ଷ ଧରି ଡ୍ରଗ୍ସ ସେବନ କରିଆସୁଥିଲେ, ଆଉ ସେ ବାରମ୍ବାର କହିବାକୁ ଲାଗିଲେ, ପ୍ରକୃତିରେ ମୁଁ କେତେ ମୂର୍ଖ ଥିଲି। ତେବେ ଏଠାରେ ସେହି ପ୍ରଶ୍ନ ଆସେ, ଆପଣ କେତେଦିନ ପର୍ଯ୍ୟନ୍ତ ସେହିପରି ମୂର୍ଖ ହୋଇ ରହିବାକୁ ଯାଉଅଛନ୍ତି? ଆପଣ କେତେବେଳେ ଜ୍ଞାନର ବିଦ୍ୟାଳୟକୁ ଆସିବେ। ଅନେକ ସମୟରେ ଯୁବାଯୁବତୀମାନେ କହନ୍ତି ଯେ ଏବେ ଯୌବନ ଅବସ୍ଥା, ଏବେ ମୁଁ ଭଲଭାବରେ ଜଗତକୁ ଉପଭୋଗ କରିବି, ଆଉ ଯେତେବେଳେ ମୁଁ ବାର୍ଦ୍ଧକ୍ୟ ଅବସ୍ଥାରେ ଆସି ପହଞ୍ଚିବି ସେତେବେଳେ ଏହି ଜଗତ ପ୍ରତି ମୋର ବିତୃଷ୍ଣା ଆସିଯାଇଥିବ, ଆଉ ମୁଁ ସେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବି। କିନ୍ତୁ ତାହା ପୂରାପୂରି ଭୁଲ ଚିନ୍ତାଧାରା। ପ୍ରଭୁ ଚାହାନ୍ତି ଯେ ଆମମାନଙ୍କର ଏହି ବହୁମୂଲ୍ୟ ସମୟକୁ, ଏହି ଯୌବନ ସମୟକୁ ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁ। କାରଣ ଯେତେବେଳେ ଆମମାନେ ଏହି ଜଗତରେ ଯେକୌଣସି କାର୍ଯ୍ୟ କରିବା ପାଇଁ ଚାହୁଁ, ସରକାରୀ କ୍ଷେତ୍ରରେ ହେଉ ବା ବେସରକାରୀ କ୍ଷେତ୍ରରେ ହେଉ, ଆମମାନେ କ'ଣ ଚାହୁଁ? ଯୁବା ଯୁବତୀମାନଙ୍କୁ ଚାହୁଁ, ଯେହେତୁ ସେମାନଙ୍କର ଶକ୍ତି ରହିଥାଏ ସମସ୍ତ କାର୍ଯ୍ୟ କରିବା ପାଇଁ, ସେମାନଙ୍କ ଜୀବନରେ ସେହି ଉତ୍ସାହ ଥାଏ, ସେମାନଙ୍କ ଜୀବନରେ ସେହି ଚାଳନା ଥାଏ, ଆଉ ସେମାନେ ଆଗ୍ରହ ସହିତ ସେହି ସମସ୍ତ କାର୍ଯ୍ୟକୁ କରିବା ପାଇଁ ସମର୍ଥ ହୋଇପାରନ୍ତି। କିନ୍ତୁ ଯେଉଁମାନେ ବୃଦ୍ଧ ଆଉ ବୃଦ୍ଧା, ସେମାନେ ତାହା କରିପାରନ୍ତି ନାହିଁ। ଯଦି ଜାଗତିକ କ୍ଷେତ୍ରରେ ଏ ପ୍ରକାର ହୋଇପାରେ, ତାହେଲେ ଈଶ୍ୱରଙ୍କ ଦୃଷ୍ଟିରେ ଏହା ଆହୁରି କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ଈଶ୍ୱର ଆମମାନଙ୍କର ଏହି ଯୌବନ ଅବସ୍ଥାକୁ ଚାହାନ୍ତି, ଯେହେତୁ ଏହା ହେଉଛି ଆମମାନଙ୍କ ଜୀବନର ସବୁଠାରୁ ବହୁମୂଲ୍ୟ ସମୟ। ଆଉ ଏହି ସମୟ ଯଦି ଆମମାନେ ପ୍ରଭୁଙ୍କୁ ଦେଉ, ତାହେଲେ ଆମମାନେ ଆମମାନଙ୍କ ଜୀବନରେ ସବୁଠାରୁ ବହୁମୂଲ୍ୟ ବିଷୟ ପ୍ରଭୁଙ୍କୁ ଦେଉ, ଆଉ ପ୍ରଭୁ ତହିଁରେ ସନ୍ତୁଷ୍ଟ ହୋଇଥାନ୍ତି। କିନ୍ତୁ ଆମେ ଯେତେବେଳେ କିଛି କାର୍ଯ୍ୟ କରିନପାରୁ, ଆମମାନଙ୍କର ଚକ୍ଷୁ ଧନ୍ଦଳା ହୋଇଯାଏ, ଆମେ କିଛି ଦେଖିନପାରୁ, ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିନପାରୁ, ସେତେବେଳେ ଯଦି ଆମେ ପ୍ରଭୁଙ୍କ ନିକଟକୁ ଆସୁ, ତାହେଲେ କି ଲାଭ? କିଛି ଲାଭ ନୁହେଁ। ତେଣୁ ଆଜି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଚେତେଇ ଦିଏ ଯେ ଆମମାନେ ଏହି ଯୌବନ ଅବସ୍ଥାରେ ପ୍ରଭୁଙ୍କ ପ୍ରତି ନିଜ ନିଜର ଜୀବନକୁ ସମର୍ପଣ କରୁ, ତାହେଲେ ପ୍ରଭୁ ଆମମାନଙ୍କ ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ ଏବଂ ଆମମାନେ ଆମମାନଙ୍କର ଜୀବନକୁ ବିନାଶରୁ ରକ୍ଷା କରିପାରିବା। ତେବେ ପ୍ରଥମ ପର୍ବର 23 ପଦରେ ଏପରି ଲେଖା ଅଛି, ମୋ ଅନୁଯୋଗରେ ମନ ଫେରାଅ, ଦେଖ ମୁଁ ତୁମମାନଙ୍କ ଉପରେ ଆପଣା ଆତ୍ମା ଢାଳିଦେବି, ମୁଁ ଆପଣା ବାକ୍ୟ ସବୁ ତୁମମାନଙ୍କୁ ଜଣାଇବି। ଏହା ହିଁ ହେଉଛି ଆଜିର ନଷ୍ଟକଳ୍ପ ଜଗତ ପ୍ରତି ଖ୍ରୀଷ୍ଟଙ୍କ ଆହ୍ୱାନ। ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ବର୍ତ୍ତମାନ ଆମେ ଏହି ଅଧ୍ୟାୟର ଶେଷ ଭାଗକୁ ଚାଲିଯିବା। ତେବେ ଦେଖନ୍ତୁ ଏହି ପ୍ରଥମ ପର୍ବର 24 ପଦରୁ 33 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେହେତୁ ମୁଁ ଡାକିଲି, ପୁଣି ତୁମେମାନେ ନାସ୍ତି କଲ, ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ, ମାତ୍ର ତୁମେମାନେ ମୋହର ସମସ୍ତ ମନ୍ତ୍ରଣା ତୁଚ୍ଛ ଜ୍ଞାନ କଲ, ପୁଣି ମୋହର କୌଣସି ଅନୁଯୋଗକୁ ଚାହିଁଲ ନାହିଁ। ଏହେତୁ ମୁଁ ମଧ୍ୟ ତୁମମାନଙ୍କ ବିପଦ ବେଳେ ହସିବି, ତୁମମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି, ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମମାନଙ୍କର ବିପଦ ଆସିବ, ଯେତେବେଳେ କ୍ଲେଶ ଓ ବେଦନା ତୁମମାନଙ୍କ ପ୍ରତି ଘଟିବ, ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ। ସେମାନେ ଅତି ଯତ୍ନରେ ମୋର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ, କାରଣ ସେମାନେ ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ। ସେମାନେ ମୋର କୌଣସି ମନ୍ତ୍ରଣା ଗ୍ରହଣ କଲେ ନାହିଁ ଓ ମୋର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ। ତେଣୁକରି ସେମାନେ ଆପଣାପଣା କର୍ମର ପ୍ରତିଫଳ ଭୁଞ୍ଜିବେ ଓ ଆପଣାପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ। ହଁ, ନିର୍ବୋଧମାନଙ୍କର ବିପଦଗମନ ସେମାନଙ୍କୁ ବିନାଶ କରିବ ଓ ଅଜ୍ଞାନମାନଙ୍କର ସୌଭାଗ୍ୟ ସେମାନଙ୍କୁ ସଂହାର କରିବ। ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କଠାରୁ ବିମୁଖ ହେବା ହେଉଛି ଆତ୍ମିକ ଆତ୍ମହତ୍ୟା। ଏହା କେତେ ଚମତ୍କାର ବାକ୍ୟ ଅଟେ! ଏହା ଯଦି ଆଜି ପ୍ରତ୍ୟେକ ଲୋକଙ୍କ ହୃଦୟକୁ ସ୍ପର୍ଶ କରନ୍ତା, ତାହେଲେ ଏକ ମହାନ ପରିବର୍ତ୍ତନ ପରିଲକ୍ଷିତ ହୁଅନ୍ତା। ଆଜି ଆମେ ଏହି ଜଗତରେ ଥିବା ଲୋକମାନଙ୍କୁ ସେମାନଙ୍କର ଧନ ଦ୍ୱାରା ମାପୁ, ଏପରିକି ସେ ଯେଉଁ ଗୃହରେ ରହେ, ଯେଉଁ ଯାନ ବ୍ୟବହାର କରେ, ତଦନୁଯାୟୀ ଆମେ ତାହାକୁ ସମ୍ମାନ ଦେଉ, ଏପରିକି ଆମେ ତାହା ସହିତ ସମ୍ପର୍କ ସ୍ଥାପନ କରି ନିଜକୁ ମଧ୍ୟ ଜଣେ ବଡ଼ ଧନୀ ବୋଲି ଭାବୁ ବା ମନେ ମନେ ନିଜକୁ ବଡ଼ ମନେ କରୁ। କିନ୍ତୁ ପ୍ରିୟ ବନ୍ଧୁ, ଆପଣ କ'ଣ ମୂର୍ଖମାନଙ୍କର ଧନ ସମ୍ପତ୍ତିକୁ ଉପଭୋଗ କରି ଆନନ୍ଦ ଅନୁଭବ କରୁଅଛନ୍ତି? ଆମେ କ'ଣ ମୂର୍ଖର ଭୋଗବିଳାସ ତଥା ପ୍ରାଚୁର୍ଯ୍ୟତା ମଧ୍ୟରେ ବାସ କରୁଅଛୁ? ଆମେ କ'ଣ ସେମାନଙ୍କର ଅପକର୍ମରେ ସାମିଲ ହୋଇଯାଉଛୁ? ହଁ, ଯେଉଁମାନେ ଖ୍ରୀଷ୍ଟଙ୍କ ପ୍ରତି ଫେରନ୍ତି ସେମାନେ ବିଶ୍ରାମ ପାଆନ୍ତି, ମାତ୍ର ଯେଉଁମାନେ ନିଜର ନିର୍ବୋଧତାରେ ଓ ଅଜ୍ଞାନତାରେ ଆଚରଣ କରନ୍ତି ସେମାନେ ନିଜେ ନିଜର ଜୀବନ ପ୍ରତି ବିନାଶ ଆଣନ୍ତି। ଏଠାରେ ମୋର ସେହି ମୂର୍ଖ ଧନୀ ଆଉ ଲାଜାରଙ୍କର ବିଷୟ ମନରେ ଆସିଯାଏ। ଧନୀର କ'ଣ ନଥିଲା? ସେ ଅତି ପ୍ରାଚୁର୍ଯ୍ୟତା ମଧ୍ୟରେ ଓ ଭୋଗବିଳାସ ମଧ୍ୟରେ କାଳକ୍ଷେପଣ କରୁଥିଲା। ତାହାର କୌଣସି ବିଷୟର ଅଭାବ ନଥିଲା, ମାତ୍ର ତାହାର ଶେଷ ଦଶା କ'ଣ ହେଲା? ନରକଗାମୀ ହେଲା। ମାତ୍ର ଲାଜାର ସେହି ଅବ୍ରାହ୍ମଙ୍କ କୂଳରେ ସ୍ଥାନ ପାଇଲା। ପ୍ରିୟ ବନ୍ଧୁ, ଆଜି ଆମେ ବିଶ୍ରାମ ପାଇବାକୁ ଚାହୁଁ ନା ବିନାଶପ୍ରାପ୍ତ ହେବାକୁ ଚାହୁଁ? ମୁଁ ଜାଣେ ଆପଣ ନିଶ୍ଚିତ ବିଶ୍ରାମ ଚାହୁଁଥିବେ। ତାହେଲେ ଖ୍ରୀଷ୍ଟଙ୍କ ନିକଟକୁ ଫେରନ୍ତୁ, ସେ ଆପଣଙ୍କୁ ବିଶ୍ରାମ ଦେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
দিগন্তে তোর কিয়ে বাহি ডাকি কহুছ হাত বড়াই চিন্তা ছাড়ি মো হাত ধরিলে পার দিশে খেলি যাবি মু তোকে সমর্পি নিজকু তুম পাদ তলে সমর্পি নিজকু তুম পাদ তলে মহোদধি পারিবে কেবে জীবন সাগর তীরে সন্ধ্যা আসাই নয় যেবে জীবন সাগর তীরে সন্ধ্যা আসাই নয় যেবে বিগত দিনর কথা যেতে বসি মনে মনে ভাবে।
প্রিয় শ্রোতা, এই কার্যক্রম শুনিথিবারু আপনকু অশেষ ধন্যবাদ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଓ କେଉଁ ବିଷୟଟି ଆପଣଙ୍କ ହୃଦୟକୁ ଅଧିକ ସ୍ପର୍ଶ କରିଛି ତାହା ଲେଖି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ। ଯଦି କିଛି ପ୍ରଶ୍ନ ବା ସନ୍ଦେହ ଥାଏ ତାହା ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଆମକୁ ଜଣାନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ନମସ୍କାର।